ନମସ୍କାର, ମୁଁ ପ୍ରମିଳା ମୁଦୁଲି, ଭଗବତ ବସ୍ତି 50 ନମ୍ବର ୱାର୍ଡରୁ କହୁଛି। ଆମର ଏପଟେ ପାଣି ସୁବିଧା ଟିକେ ଅଧଘଣ୍ଟେ ଘଣ୍ଟାଟେ ଦଉଛି, ଡ୍ରେନ ଭିତରେ ଅଛି ପାଇପଟା, ଟିକେ ଯଦି ଉପରେ ରହନ୍ତା ଭଲ ହୁଅନ୍ତା ଆଉ। ସମସ୍ତେ ସୁବିଧା ରହନ୍ତା, ଦୁଇ ଓଳା ପାଣି ଦେଲେ ବି କାମିକିଆ ଲୋକ ଯାଉଛନ୍ତି ଏଠି କାମକୁ, ସକାଳ 6ଟାରୁ ପାଣି ଦେଲେ ଟିକେ ସେ ପାଆନ୍ତେ, ଉପରଓଳା 5ଟା ବେଳକୁ ଦେଲେ ପାଣି ଟିକେ ସେ ପାଆନ୍ତେ। ଦିପହର ଖରାବେଳେ ସେ ଦଉଛନ୍ତି, କେହି ପାଣି ଟିକେ ଖାଉନାହାନ୍ତି, ପାଣି ଅଧିକା ଟିକେ ହେଇ ଘଣ୍ଟେ ଘଣ୍ଟେ ହବ, ଟିକେ ଦୁଇ ଓଳା ଦେଲେ ଭଲ ହୁଅନ୍ତା, ସମସ୍ତେ ସୁରକ୍ଷିତ ରୁହନ୍ତା।